ആകാശവാണി ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ୟୁଏଇ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ 3 ବିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର 10 ବର୍ଷିଆ ଏଲ୍ଏନ୍ଜି କ୍ରୟ ବିକ୍ରୟ ଚୁକ୍ତି ସ୍ୱାକ୍ଷରିତ, ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନୀତିନ ନବୀନ ନିର୍ବାଚିତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବରିଷ୍ଠ ବିଜେପି ନେତୃବୃନ୍ଦ ଜଣାଇଲେ ଶୁଭେଚ୍ଛା, ଆମେରିକାର ଶୁଳ୍କ ଚେତାବନୀ ଉପରେ ଆଲୋଚନା ପାଇଁ ଆସନ୍ତା ଗୁରୁବାର ବସିବ ୟୁରୋପୀୟ ସଂଘ ଦେଶଗୁଡ଼ିକର ଜରୁରୀ ବୈଠକ, ଏବଂ ଲଦାଖର ଲେହରେ ଆରମ୍ଭ ହେଲା ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାର ଷଷ୍ଠ ସଂସ୍କରଣ। ଆବୁଧାବି ନ୍ୟାସନାଲ୍ ଅଏଲ୍ କମ୍ପାନୀ ଏଡିଏନ୍ଓସି ଗ୍ୟାସ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ଏଚ୍ପିସିଏଲ୍ ମଧ୍ୟରେ ଲିକ୍ୟୁଫାଏଡ୍ ନ୍ୟାଚୁରାଲ୍ ଗ୍ୟାସ୍ ଏଲ୍ଏନ୍ଜି ବିକ୍ରି ଓ କ୍ରୟ ନେଇ ପ୍ରାୟ 3 ବିଲିୟନ୍ ଆମେରିକୀୟ ଡଲାରର ଏକ 10 ବର୍ଷିଆ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କ ଭାରତ ଗସ୍ତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ଅବସରରେ ଏହି ଚୁକ୍ତି ନେଇ ଘୋଷଣା କରାଯାଇଛି। ଦୁଇ କମ୍ପାନୀ ମଧ୍ୟରେ ହୋଇଥିବା ରାଜିନାମା ଅନୁଯାୟୀ ଏଚ୍ପିସିଏଲ୍କୁ ଏଡିଏନ୍ଓସି ଗ୍ୟାସ୍ ବାର୍ଷିକ 0.5 ମିଲିୟନ୍ ଟନ୍ ଏଲ୍ଏନ୍ଜି ଯୋଗାଇଦେବ। ଏଡିଏନ୍ଓସି ଗ୍ୟାସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଫାତେମା ଅଲ୍ ନୁଆନି ୟୁଏଇ ଓ ଭାରତ ମଧ୍ୟରେ ଶକ୍ତି ଭାଗିଦାରିତାକୁ ସୁଦୃଢ଼ କରିବା ଦିଗରେ ଏଚ୍ପିସିଏଲ୍ ସହ କରାଯାଇଥିବା ଦୀର୍ଘମିଆଦୀ ଏଲ୍ଏନ୍ଜି ଯୋଗାଣ ବୁଝାମଣା ନେଇ ଖୁସି ବ୍ୟକ୍ତ କରିଛନ୍ତି। 2030 ସୁଦ୍ଧା ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରରେ ଅଂଶଧନକୁ 15% ବୃଦ୍ଧି କରିବା ନେଇ ଏହି ଚୁକ୍ତି ଭାରତର ଯୋଜନାକୁ ସହାୟକ ହେବ ବୋଲି ଏଡିଏନ୍ଓସି ପକ୍ଷରୁ କୁହାଯାଇଛି। ବିଜେପିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ନୀତିନ ନବୀନ ଆଜି ଆନୁଷ୍ଠାନିକ ଭାବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟଠାରେ ଅନୁଷ୍ଠିତ ସଂଗଠନ ପର୍ବରେ ଦଳର ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡକ୍ଟର କେ ଲକ୍ଷ୍ମଣ ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନୀତିନ ନବୀନଙ୍କ ନାମ ଘୋଷଣା କରିବା ସହ ତାଙ୍କୁ ନିର୍ବାଚନୀ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂ, ଜେପି ନଡ୍ଡା ଓ ନୀତିନ ଗଡ଼କରୀ ନବନିର୍ବାଚିତ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବାରୁ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇବା ସହ ବିଜେପିକୁ ବିଶ୍ୱର ସର୍ବବୃହତ ଦଳ ଭାବେ ଅଭିହିତ କରିଥିଲେ।
ନୀତିନଜୀ ଖୁଦ୍ ବି ଏକ ପ୍ରକାର ସେ ମିଲେନିଆଲ ହେ, ଓ ଉସ୍ ଜନରେସନ ସେ ହେ ଜିସ୍ନେ ଭାରତ ମେ ବଡେ ଆର୍ଥିକ ସାମାଜିକ ଅର୍ ଟେକ୍ନୋଲୋଜିକାଲ ପରିବର୍ତ୍ତନ ହୋତେ ଦେଖେ ହେ। वो उस जनरेशन से है जिसने बचपन में रेडियो से सूचनाएं पाई और आज एआई के भी एक्टिव यूजर है।
ନବନିର୍ବାଚିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ନବୀନ ବିଜେପିର ପରମ୍ପରାକୁ ଆଗେଇ ନେବେ ବୋଲି ଆଶା ପ୍ରକଟ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି ଯେ ନବୀନ ଦେଶର ପ୍ରମୁଖ ଅର୍ଥନୈତିକ, ସାମାଜିକ ଏବଂ ବୈଷୟିକ ପରିବର୍ତ୍ତନର ସାକ୍ଷୀ ହୋଇଥିବା ନୂତନ ପିଢ଼ିର ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ। ନବୀନଙ୍କର ଯୁବଶକ୍ତି ଏବଂ ସାଂଗଠନିକ କାର୍ଯ୍ୟରେ ବ୍ୟାପକ ଅଭିଜ୍ଞତା ରହିଛି, ଯାହା ଦଳର ପ୍ରତ୍ୟେକ କର୍ମୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ବୋଲି ମୋଦି ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଗତ କିଛି ମାସ ଧରି ବିଜେପି ସଂଗଠନର କ୍ଷୁଦ୍ରତମ ଶାଖାଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିର୍ବାଚନ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟା ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ପଦ୍ଧତିରେ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନବୀନଙ୍କ ନିର୍ବାଚନକୁ ପ୍ରଶଂସା କରିବା ସହ ଏହାକୁ ଏକ ଐତିହାସିକ ଅବସର ବୋଲି କହିଛନ୍ତି।
ନୀତିନଜୀ ଯୋ ମୂଳତଃ କାର୍ଯ୍ୟକର୍ତ୍ତା ହେ, ବୈଚାରିକ ପୃଷ୍ଠଭୂମି ପର ପରିପକ୍ ହେ ଔର ବହୁତ ହି ଛୋଟି ଉମର ମେ 5 ବାର ବିଧାୟକ ରହ ଚୁକେ ହେ ଔର ବର୍ତ୍ତମାନ ମେ ବି ବିଧାୟକ ହେ, ବିହାର ସରକାର ମେ କଇ ବାର ମନ୍ତ୍ରୀ ରହେ ହେ, ହମାରେ ରାଷ୍ଟ୍ରୀୟ ୟୁବା ମୋର୍ଚ୍ଚା କେ ମହାସଚିବ କେ ରୂପ ମେ ଆପକୋ ସାରେ ଦେଶ କା ଭ୍ରମଣ କରନେ କା ମୌକା ମିଲା।
ଶ୍ରୀ ନଡ୍ଡା କହିଛନ୍ତି ନବୀନ ତାଙ୍କ ଆଦର୍ଶଗତ ପୃଷ୍ଠଭୂମିରେ ପରିପକ୍ ଓ ସେ କମ୍ ବୟସରେ 5 ଥର ବିଧାୟକ ହୋଇପାରିଛନ୍ତି। ଜଣେ ଯୁବ, ଶକ୍ତିଶାଳୀ ଏବଂ ପ୍ରତିଭାବାନ ବ୍ୟକ୍ତି ଭାବେ ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଆଜି କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକର 21 ସ୍ଥାନରେ ଚଢ଼ାଉ କରିଛି। ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ସାବରିମାଳା ମନ୍ଦିର ସହ ଜଡ଼ିତ ସୁନା ଏବଂ ଅନ୍ୟାନ୍ୟ ମନ୍ଦିରର ଉପତ୍ତିର ଅପବ୍ୟବହାର ମାମଲାରେ ଏହି ଚଢ଼ାଉ କରାଯାଇଛି। ଟ୍ରାଭାଙ୍କର ଦେଓସମ୍ ବୋର୍ଡର ଅଧିକାରୀ, ଘରୋଇ ବ୍ୟକ୍ତିବିଶେଷ, ମଧ୍ୟସ୍ଥି ଏବଂ ଅଳଙ୍କାର ବ୍ୟବସାୟୀ ମିଳିତ ଭାବେ ସାବରିମାଳା ସମ୍ପତ୍ତିର ଅପବ୍ୟବହାର କରିଥିବା ଅଭିଯୋଗ ଉପରେ କେରଳ ଅର୍ଥନୈତିକ ଅପରାଧ ଶାଖା ଏଫ୍ଆଇଆର୍ ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସରକାରୀ ରେକର୍ଡରେ ପବିତ୍ର କଳାକୃତି ପିନ୍ଧିଥିବା ସୁନାକୁ ଜାଣିଶୁଣି ତମ୍ବାର ପ୍ଲେଟ୍ ଭାବରେ ଦର୍ଶାଯାଇଛି। ଏହିସବୁ ସ୍ୱର୍ଣ୍ଣଖଚିତ କଳାକୃତିକୁ 2019ରୁ 2025 ମଧ୍ୟରେ ମନ୍ଦିର ପରିସରରୁ ବେଆଇନ ଭାବେ ଅପସାରିତ କରାଯାଇଛି। ଚେନ୍ନାଇ ଏବଂ କର୍ଣ୍ଣାଟକର ଘରୋଇ କାରଖାନାଗୁଡ଼ିକରେ ରାସାୟନିକ ପ୍ରକ୍ରିୟା ମାଧ୍ୟମରେ ସୁନା ବ୍ୟବହାର କରାଯାଇ ବେଆଇନ ଭାବେ ଆୟ ବୃଦ୍ଧି କରାଯାଇଛି। ଅପରାଧର ଉତ୍ସ ଖୋଜିବା, ହିତାଧିକାରୀଙ୍କୁ ଚିହ୍ନଟ କରିବା, ଅପରାଧିକ ପ୍ରମାଣପତ୍ର ଏବଂ ଡିଜିଟାଲ ପ୍ରମାଣପତ୍ରଗୁଡ଼ିକୁ ଜବତ କରିବା ସହିତ କେତେ ପରିମାଣରେ ଅର୍ଥ କାରବାର ହୋଇଛି ତାହା ଜାଣିବା ପାଇଁ ଇଡି ପକ୍ଷରୁ ଅନୁସନ୍ଧାନ ଜାରି ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗ୍ରୀନ୍ଲ୍ୟାଣ୍ଡ ଅଧିଗ୍ରହଣ କରିବାର ଇଚ୍ଛା ସହିତ ଜଡ଼ିତ ଆମେରିକାର ଶୁଳ୍କ ଧମକ ଉପରେ ଆଲୋଚନା ପାଇଁ ୟୁରୋପୀୟ ସଂଘ ଦେଶଗୁଡ଼ିକର ନେତାମାନେ ଆସନ୍ତା ଗୁରୁବାର ଏକ ଜରୁରୀ ବୈଠକ ଡାକିଛନ୍ତି। ୟୁରୋପୀୟ ଆୟୋଗର ମୁଖପାତ୍ର ଓଲଫ୍ ଗିଲ୍ କହିଛନ୍ତି ୟୁରୋପୀୟ ସଂଘ ଶୁଳ୍କ ବିପଦକୁ ନେଇ ୱାଶିଂଟନ୍ ସହିତ ସବୁ ସ୍ତରରେ କଥାବାର୍ତ୍ତା କରୁଛି। ଏହାର ଅର୍ଥନୈତିକ ସ୍ୱାର୍ଥ ରକ୍ଷା ପାଇଁ ସଂଘ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛି। କୌଣସି ପ୍ରକାର ବିପଦପୂର୍ଣ୍ଣ ଶୁଳ୍କ ଲାଗୁ କରାଗଲେ ଏହାର ଜବାବ ଦେବାକୁ ୟୁରୋପୀୟ ସଂଘ ପ୍ରସ୍ତୁତ ଅଛି ବୋଲି ଗିଲ୍ କହିଛନ୍ତି। ଗତ ରବିବାର ଦିନ ୟୁରୋପୀୟ ସଂଘ ରାଷ୍ଟ୍ରଦୂତମାନେ ସମାନ ପ୍ରସଙ୍ଗରେ ବ୍ରସେଲ୍ସରେ ଏକ ଜରୁରୀ ବୈଠକରେ ସମ୍ମିଳିତ ହୋଇଥିଲେ। ତାମିଲନାଡୁ ରାଜ୍ୟପାଳ ଆର୍ଏନ୍ ରବି ଆଜି ରାଜ୍ୟ ବିଧାନସଭାରେ ତାଙ୍କ ପାରମ୍ପରିକ ଅଭିଭାଷଣର ଅଂଶ ଭାବରେ ଡିଏମ୍କେ ସରକାର ପ୍ରସ୍ତୁତ କରିଥିବା ପାଠ୍ୟରେ ତ୍ରୁଟି ଥିବା ଦର୍ଶାଇ ତାହାକୁ ପଢ଼ିବା ପାଇଁ ମନା କରିଦେଇଛନ୍ତି। ଏ ସମ୍ପର୍କରେ ଲୋକଭବନ ପକ୍ଷରୁ ବିସ୍ତୃତ ସ୍ୱଷ୍ଟୀକରଣ ଜାରି କରାଯାଇ କୁହାଯାଇଛି ରାଜ୍ୟପାଳଙ୍କୁ କହିବା ପାଇଁ ଏକ ସୁଯୋଗରୁ ବଞ୍ଚିତ କରାଯାଇଥିଲା। ରାଜ୍ୟପାଳଙ୍କ ମାଇକ୍ରୋଫୋନ୍ ବାରମ୍ବାର ସ୍ୱିଚ୍ ଅଫ୍ ହେବା ପରେ ତାଙ୍କୁ ଅଭିଭାଷଣ ପଢ଼ିବାକୁ ମନା କରାଯାଇଥିଲା ଏବଂ ତାଙ୍କୁ ଗୃହ ସମ୍ମୁଖରେ ନିଜର ମତ ରଖିବାକୁ ମଧ୍ୟ ଅନୁମତି ଦିଆଯାଇନଥିଲା। ଲୋକଭବନ ପକ୍ଷରୁ କୁହାଯାଇଛି ତାମିଲନାଡୁ ସରକାର ଦାବି କରିଛନ୍ତି ଯେ ରାଜ୍ୟ 12 ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ବିନିଯୋଗ କରିଛି, ଯାହା ସତ୍ୟଠାରୁ ବହୁ ଦୂରରେ। ରାଜ୍ୟପାଳ ରବି ତାଙ୍କର ଅଭିଭାଷଣ ନ ଦେଇ 234 ସଦସ୍ୟ ବିଶିଷ୍ଟ ଗୃହରୁ ବାହାରିଯିବାର କିଛି ମିନିଟ୍ ପରେ ଲୋକଭବନ ପକ୍ଷରୁ ସେ ଅଭିଭାଷଣ ନ ପଡ଼ିବାର କାରଣ ସମ୍ପର୍କରେ 13 ଦଫାର ବ୍ୟାଖ୍ୟା ଜାରି କରାଯାଇଥିଲା। ଲୋକଭବନ କହିଛି ଭାଷଣରେ ଅନେକ ଅପ୍ରମାଣିତ ଦ୍ରାବ୍ୟ ଏବଂ ବିଭ୍ରାନ୍ତିକର ବିବୃତ୍ତି ରହିଥିଲା। ଲୋକଙ୍କୁ ଅସୁବିଧାରେ ପକାଇଥିବା ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଥିରେ ଏଡ଼ାଇ ଦିଆଯାଇଥିଲା। ଜାତୀୟ ସଙ୍ଗୀତ ଗାନ କରାଯାଇନଥିବା କାରଣରୁ ରାଜ୍ୟପାଳ କକ୍ଷତ୍ୟାଗ କରିଥିଲେ। ଏ ସମ୍ପର୍କରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ କହିଛନ୍ତି ରାଜ୍ୟପାଳ ରବି ଏକ ନିର୍ବାଚିତ ସରକାରକୁ ଅସମ୍ମାନ କରିବା ଭଳି କାର୍ଯ୍ୟ କରିଛନ୍ତି, ଯାହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ। ବିଧାନସଭାର ବାଚସ୍ପତି ଏମ୍ ଆପାଭୁ ରାଜ୍ୟପାଳଙ୍କ ଅଭିଭାଷଣର ଅନୁବାଦ ପଢ଼ିବା ଆରମ୍ଭ କରିବା କ୍ଷଣି ବିରୋଧୀ ସଦସ୍ୟ ଏଆଇଏଡିଏମ୍କେ, ବିଜେପି ଏବଂ ପିଏମ୍କେର ଅନୁବନ୍ଧିତ ଦଳର ସଦସ୍ୟମାନେ ଗୃହରେ ଠିଆ ହୋଇ ତାମିଲନାଡୁର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଧାନସଭାରେ ଆଲୋଚନା କରାଯିବା ଉଚିତ ବୋଲି ଦାବି କରିଥିଲେ। ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାର ଷଷ୍ଠ ସଂସ୍କରଣ ଆଜି ଲଦାଖର ଲେହରେ ଆରମ୍ଭ ହୋଇଛି। ଉପରାଜ୍ୟପାଳ କଭିନ୍ଦର ଗୁପ୍ତା ଏହାକୁ ଉଦ୍ଘାଟନ କରିଛନ୍ତି। 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖେଳାଳିମାନେ ଆଇସ୍ ସ୍ପୋର୍ଟିଂ ଇଭେଣ୍ଟସ୍, ହକି ଓ ସ୍କେଟିଂ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ପୂର୍ବରୁ ସ୍ପିଡ୍ ସ୍କେଟିଂ ଓ ସର୍ଟ ଟ୍ରାକ୍ ସ୍କେଟିଂ ଖେଲୋ ଇଣ୍ଡିଆରେ ଥିବାବେଳେ ଚଳିତ ଥର ଅଲିମ୍ପିକ୍ ଖେଳ ଫିଗର୍ ସ୍କେଟିଂକୁ ଏହି ସଂସ୍କରଣରେ ସାମିଲ କରାଯାଇଛି। ଏନ୍ଡିଏସ୍ ଆଇସ୍ ହକି ଷ୍ଟାଡିୟମ୍ରେ ଆଇସ୍ ହକି ଖେଳ ଅନୁଷ୍ଠିତ ହେବ। ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାରେ 1000ରୁ ଅଧିକ ପୁରୁଷ ଏବଂ ମହିଳା ଖେଳାଳିଙ୍କ ସମେତ ପ୍ରଶିକ୍ଷକ ଏବଂ ବୈଷୟିକ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି ଆସନ୍ତା ମାସରେ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ଅନୁଷ୍ଠିତ ହେବ ଏବଂ ଆଗାମୀ ମାସଗୁଡ଼ିକରେ ସାରା ଦେଶରେ ଅନ୍ୟାନ୍ୟ ପ୍ରକାର ଖେଳ ଅନୁଷ୍ଠିତ ହେବ। ଡକ୍ଟର ମାଣ୍ଡବ୍ୟ କହିଛନ୍ତି ସରକାର ଖେଲୋ ଇଣ୍ଡିଆ କ୍ରୀଡ଼ା କ୍ୟାଲେଣ୍ଡର ଚୂଡ଼ାନ୍ତ କରିସାରିଛନ୍ତି। ଖେଲୋ ଇଣ୍ଡିଆ ଖେଳ ଘରୋଇ କ୍ରୀଡ଼ା ଇକୋସିଷ୍ଟମକୁ ମଜବୁତ କରିବାରେ ଏବଂ ଯୋଗ୍ୟ ଖେଳାଳିମାନଙ୍କୁ ପ୍ରତିଯୋଗିତା, ପ୍ରଗତି ଓ ଉତ୍କର୍ଷ ହାସଲ କରିବା ଲାଗି ଅନେକ ସୁଯୋଗ ପ୍ରଦାନ କରୁଥିବା ମନ୍ତ୍ରୀ କହିଛନ୍ତି। ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଆଜି ବିସିଏ ଷ୍ଟାଡିୟମରେ ସନ୍ଧ୍ୟା 7:30ରେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 61 ରନ୍ରେ ଗୁଜରାଟ ଜାଏଣ୍ଟସ୍କୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ୟୁଏଇ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ 3 ବିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର 10 ବର୍ଷିଆ ଏଲ୍ଏନ୍ଜି କ୍ରୟ ବିକ୍ରୟ ଚୁକ୍ତି ସ୍ୱାକ୍ଷରିତ, ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନୀତିନ ନବୀନ ନିର୍ବାଚିତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବରିଷ୍ଠ ବିଜେପି ନେତୃବୃନ୍ଦ ଜଣାଇଲେ ଶୁଭେଚ୍ଛା, ଆମେରିକାର ଶୁଳ୍କ ଚେତାବନୀ ଉପରେ ଆଲୋଚନା ପାଇଁ ଆସନ୍ତା ଗୁରୁବାର ବସିବ ୟୁରୋପୀୟ ସଂଘ ଦେଶଗୁଡ଼ିକର ଜରୁରୀ ବୈଠକ ଏବଂ ଲଦାଖର ଲେହରେ ଆରମ୍ଭ ହେଲା ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାର ଷଷ୍ଠ ସଂସ୍କରଣ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।